ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୁବନେଶ୍ୱରଠାରେ ଆଜି ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମିଳନୀ ହେବା। ସମ୍ମିଳନୀଟି ପୂର୍ବ ଭାରତର ରାଜ୍ୟମାନଙ୍କ ଭିତରେ ଆଞ୍ଚଳିକ ବିମାନ ସଂଯୋଗକେ ବରକସ କରବାରକେ ଜୋର୍ ଦିଆଯିବା। ଇ ସମ୍ମିଳନୀ ଭୁବନେଶ୍ୱରଠାରେ ହେଉଥିବାରୁ ଉଡ଼ାନ୍ ଯୋଜନାଥି ଓଡ଼ିଶାନ ଆଞ୍ଚଳିକ ବିମାନ ଚଳାଚଳକେ ତହକାବା ଲାଗି ଜୋର୍ ଦିଆଯିବା। ଏ ଅବସରରେ ଭୁବନେଶ୍ୱର ବିମାନ ବନ୍ଦରନ ଉଡ଼ାନ୍ କ୍ୟାଫେ ଲୋକାର୍ପିତ ହେବା। ଦୁଇଦିନିଆ ସମ୍ମିଳନୀଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀଠି କେନ୍ଦ୍ରମନ୍ତ୍ରୀ ବରିଷ୍ଠ ଅଧିକାରୀ ଆଉ ଶିଳ୍ପ ପ୍ରତିନିଧିମାନେ ଯୋଗଦେବେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କ ସହିତ ଛତିଶଗଡ଼ ବିହାର ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ଆର୍ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କେନ୍ଦ୍ରଶାସିତ ଅଞ୍ଚଳ ଆଉ ଓଡ଼ିଶାର ବିମାନ ଚଳାଚଳ ପ୍ରତିନିଧିମାନେ ଉପସ୍ଥିତ ରହିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟିଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଗଲାକାଲ ରାଜ୍ୟ ରାଜଭବନଠାରେ ଭେଟିକରି ଭିନ୍ ଭିନ୍ ବିଷୟ ଆଲୋଚନା କରିଛନ୍। ଖାସକରି ଓଡ଼ିଶାନ ଚାଲିଥିବା ଯୋଜନାମାନଙ୍କର ବାବଦେ ଆଲୋଚନା କରିଛନ୍। ବିମାନ ଚଳାଚଳ କ୍ଷେତ୍ର ଉପରେ ଏ ଅବସରରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଅଲଗା ଜରୁରୀ କାମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀକୁ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜନାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫ ଭିନ୍ ଭିନ୍ ପ୍ରକଳ୍ପମାନଙ୍କର କାମ କରବାର ଲାଗି ଆଉ ସମ୍ପତ୍ତି ଅନୁଧ୍ୟାନ ପରିଚାଳନା ଲାଗି କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବା। ଡ୍ରୋନ୍ ଜରିଏ ପ୍ରକଳ୍ପମାନଙ୍କର ଭିଡ଼ିଓ ଆଉ ଫଟୋ ଉଠାଯିବା। ଇତାର ସହିତ ଗୁଗୁଲ୍ ଆର୍ଥ ଇଞ୍ଜିନ୍ ଆଉ ଜିଆଇଏସ୍ ବାଗିର କୌଶଲକେ ବିଲ୍ ବ୍ୟବହାର କରାଯିବା। ଦିଆଯାଇଥିବା କାମ ଉନ୍ନତମାନର ହେଉଛି କି ନାହିଁ, ଚୁକ୍ତି ଅନୁସାରେ ଠିକା ସଂସ୍ଥା ଦର ବ୍ୟବହାର କରୁଛି କି ନାହିଁ, ସେ ବାବଦେ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନ ଥାଇକିରି ବିଲ୍ ଅନ୍ଲାଇନ୍ ଜରିଏ ସିଧାସଳଖ ଦେଖିପାରିବେ। ଏ ବାବଦେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଭାଗର ସମୀକ୍ଷା ବୈଠକଟି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଲାଗୁ ହୋଇଥିବା ଅବକାରୀ ନିୟମଟି ପରିବର୍ତ୍ତନ କରାଯିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ଏତକର ବାର୍ ଲାଇସେନ୍ସ ଗୋଟେ ବଛର ବଦଲେ ତିନ ବଛର ତକ ରହିବା। ଇ ବଛରନୁ ଇ ବଦଲିଥିବା ନିୟମ କାର୍ଯ୍ୟକାରୀ ହେବା, ସେନ୍ତା ବାର୍ ଖୋଲବାର ନିୟମ ବିଲ୍ କୋହଲ କରାଯିବା। କୁଡ଼େନୁ ଏତକା ବଖରା ଥିବା ହୋଟେଲମାନଙ୍କେ ବାର୍ ଖୋଲବାରକେ ଅନୁମତି ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଭୁବନେଶ୍ୱର ଜୟଦେବ ଭବନଠାରେ ଗଲାକାଲ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇକରି ଭାରତର ସ୍ୱାଧୀନତା ସଂଗ୍ରାମଟି ଓଡ଼ିଆମାନଙ୍କର ଅବଦାନ ଆଉ ବ୍ରିଟିଶମାନଙ୍କର ଅତ୍ୟାଚାର ବାବଦେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିଠାରେ ହୋଇଥିବା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ପୁନରାବୃତ୍ତି ଘଟଣା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ରକ୍ତସ୍ୱାକ୍ଷର ଆୟ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଓଡ଼ିଶାର ବର୍ଜ୍ୟବସ୍ତୁ ନୁ ସବୁଜ ଇନ୍ଧନ ତିଆର କରବାରକେ ରାଜ୍ୟ ସରକାର ଯୋଜନା କରୁଛନ୍ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍, ପହିଲା କ୍ଷେପେ ଭୁବନେଶ୍ୱର କଟକନ ଇ ସବୁଜ ଇନ୍ଧିନ ପ୍ରକଳ୍ପ ସ୍ଥାପନା କରାଯିବା। ଏଥିଲାଗି ସରକାର ଜମି ସହିତ ବର୍ଜ୍ୟବସ୍ତୁ ଭିଲ୍ ଯୋଗାଇ ଦେବେ, କମ୍ପାନୀମାନେ ତାଙ୍କର କାରଖାନା ସ୍ଥାପନା କରିବେ, ତାର ଉତ୍ତରୁ ପୌର ପରିଷଦମାନଙ୍କେ ଏଇଟା କାର୍ଯ୍ୟକାରୀ କରାଯିବା, ଖୁବ୍ ଜଲ୍ଦି ବିଭାଗୀୟ ବୈଠକ ବସ୍ବା ଆଉ ଇ ଦିଗେ କାମ ମୂଲ ହେବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ତରଫ ଏତକର କମ୍ ଖର୍ଚ୍ଚାଥି ସୋଲାର ପ୍ୟାନେଲ୍ ଯୋଗାଇ ଦିଆଯିବା। ମାତ୍ର 8,747 ଟଙ୍କାଥି 1 କିଲୋୱାଟ୍ର ରୁଫ୍ ଟପ୍ ସୋଲାର ସିଷ୍ଟମ୍ ମିଳିପାରବା। ଆବେଦନ ଲାଗି 5,000 ଆଉ ସୋଲାର ମିଟର ବାବଦେ 3,747 ଟଙ୍କା ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଜମା ଦେଇକରି ଏହି ସୁବିଧା ପାଇପାରିବେ ବୋଲି ଟିପିଡବ୍ଲ୍ୟୁ ଓଡିଏଲ୍ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍। ସମ୍ବଲପୁର ମା ସମଲେଇ ମନ୍ଦିରକେ ନୂଆଖାଇ ଲାଗି ନୂଆ ଧାନ ପହଞ୍ଚିଛେ। ଅଗଷ୍ଟ ମାସର 28 ତାରିଖ ନୂଆଖାଇ ପରବ ଲାଗି ଲଗନ ଧାରିଜ ହୋଇଥିବାର ବେଳେ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କଠାରେ ଦିନର 10:33 ରୁ 10:55 ଭିତରେ ନବାନ୍ନ ଲାଗି ହେବା। ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କଠାରେ ଅର୍ପଣ କରବାର ବିଧି ରହିଛେ। 60 ଦିନେ ଅମଲ ହେଉଥିବା ଏହି ଧାନକେ କ୍ଷେତ୍ର ପୂଜାର୍ଚ୍ଚନା କରିକି କାଟବାର ଉତ୍ତରୁ ବଲବସପୁରର ଚାଷୀମାନେ ମା ସମଲେଇଙ୍କର ମନ୍ଦିରକେ ଆସିକରି ମୁଖ୍ୟ ପୂଜକଙ୍କୁ ଇ ନୂଆ ଧାନ ଦେଇଛନ୍। ଭୁଟାନଠାରେ ଚାଲିଥିବା 17 ବର୍ଷରୁ କମ୍ ଦକ୍ଷିଣ ଏସିଆ ମହିଳା ଫୁଟବଲ ଚାମ୍ପିୟନସିପ୍ଟି ଭାରତ ବଡ଼ ସଫଳତା ପାଇଛେ। ଗଲାକାଲି ହୋଇଥିବା ମ୍ୟାଚ୍ଟି ଭାରତ ଦଳ ଭୁଟାନକେ 8-0 ହରେଇକରି ହ୍ୟାଟ୍ରିକ୍ ବିଜୟ ହାସଲ କରିଛେ। ଆଇବା 27 ତାରିଖ ଭାରତୀୟ ଦଳ ଫେର୍ ଆୟୋଜକ ଦଳକେ ଭେଟ୍ବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଇତାର ବଲେ ଆଇବା 25-28 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜାଗାନ ବର୍ଷା ଲାଗି ରହିବା। କେତେଟା ଜାଗାନ ଅତି ଜବର ବର୍ଷା ହୋଇପାରେ। ଆଇବା 24 ଘଣ୍ଟା ଭିତରେ ଆଠଟା ଜିଲ୍ଲା ନ ଘଡ଼ଘଡ଼ି ସାଙ୍ଗେ ଜବରବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼େ ହୀରାକୁଦ ଜଲଭଣ୍ଡାର ନ ବାରଟା ଗେଟ୍ ଦେଇକରି ବର୍ଡ ପାଇଁ ଛଡ଼ାଯାଉଛି। ଆଜି ସକାଳ ଛଅ ବଜେ ତକ ଜଲଭଣ୍ଡାରର ଜଳସ୍ତର 621.69 ଫୁଟ ରହିଛି। ଏଛନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।